ପାର୍ବତୀ ପଚାରିଲେ, ପ୍ରଭୁ, ଦୁଇ ଜଣ ଭକ୍ତଙ୍କ ପାଇଁ ଆଜି ପ୍ରଭୁ ଜଗତକୁ ଆସିଥିଲେ, ମୋତେ ତ ଏକ ରହସ୍ୟପୂର୍ଣ୍ଣ ଭାବରେ ଲାଗୁଛି, ଆପଣ ଦୟାପୂର୍ବକ କହିବେ କି? ଆଜି ଶଙ୍କର ଭଗବାନ କହିଲେ, ପାର୍ବତୀ, ସେ ଦୁଇ ଜଣ କେହି ନୁହନ୍ତି, ସୃଷ୍ଟିର ଆରମ୍ଭ ପୁରୁଷ ଏବଂ ନାରୀ, ଯାହାଙ୍କର ନାମ ହେଉଛି ମନୁ ଏବଂ ସତରୂପା। ମନୁ ହେଉଛନ୍ତି ସୃଷ୍ଟିର ପ୍ରଥମ ମାନବ ଏବଂ ପ୍ରଥମ ନାରୀ ହେଉଛନ୍ତି ସତରୂପା। ଆମମାନଙ୍କୁ କୁହାଯାଏ ମନୁଷ୍ୟ, କାରଣ ଆମେମାନେ ହେଉଛନ୍ତି ମନୁଙ୍କର ବଂଶୋଦ୍ଭବ। ତେଣୁ ମନୁରୁ ଆମେମାନେ ହେଇଛନ୍ତି ମନୁଷ୍ୟ। ତେଣୁ ଦିନେ ଏକ ଯୁଗରେ ମନୁ ଏବଂ ସତରୂପା ବିନ୍ଧ୍ୟାଚଳ ପର୍ବତରେ 33,000 ବର୍ଷ ତପସ୍ୟା କରୁଥିଲେ। କ'ଣ ପାଇଁ? ସନ୍ତାନଟିଏ ପାଇଁ। ପାର୍ବତୀ ପଚାରିଲେ, ସନ୍ତାନଟିଏ ପାଇଁ? ନା, ହଁ, ସନ୍ତାନ ଥିଲା ତାଙ୍କର, ଉତ୍ତାନ ପାଦ ଥିଲେ, ପ୍ରିୟବ୍ରତ ଥିଲେ, କିନ୍ତୁ ଆହୁରି ଗୋଟେ ଉତ୍ତମ ସନ୍ତାନ ପାଇଁ ତପସ୍ୟା କରୁଥିଲେ। ତେଣୁ ପୁଅଟିଏ ପାଇବା ପାଇଁ ହେଲେ ତପସ୍ୟା ହିଁ ଦରକାର। ତେଣୁ ଆଜିକାଲି ସେ ତପସ୍ୟାର ପୁଅ କେହି ନାହାନ୍ତି। ଯାହା ହେଉ, ମନୁ ଏବଂ ସତରୂପା ତପସ୍ୟା କଲେ ପୁତ୍ରଟିଏ ପାଇଁ। 33,000 ବର୍ଷ ତପସ୍ୟା କଲେ। କେଉଁ ମନ୍ତ୍ରରେ? ଗୋସ୍ୱାମୀ ତୁଳସୀଦାସ ଲେଖିଲେ, ଦ୍ୱାଦଶ ଅକ୍ଷର ମନ୍ତ୍ର ପୁନି ଜପଇ ସହିତ ଅନୁରା, ଦ୍ୱାଦଶ ଅକ୍ଷର ମନ୍ତ୍ର ପୁନି ଜପଇ ସହିତ ଅନୁରା, ଦ୍ୱାଦଶ ଅକ୍ଷର ମନ୍ତ୍ର ପୁନି ଜପଇ ସହିତ ଅନୁରା, ଦ୍ୱାଦଶ ଅକ୍ଷର ମନ୍ତ୍ର ପୁନି ଜପଇ ସହିତ ଅନୁରା। ବାସୁଦେବ ପଦ ପଙ୍କରୁହ, ବାସୁଦେବ ପଦ ପଙ୍କରୁହ, ବାସୁଦେବ ପଦ ପଙ୍କରୁହ, ବାସୁଦେବ ପଦ ପଙ୍କରୁହ, ଏ ଦମ୍ପତି ମନ ତିଲା, ଦ୍ୱାଦଶ ଅକ୍ଷର ମନ୍ତ୍ର ପୁଣି ଜପଇ ସହିତ ଅନୁରା, ଦ୍ୱାଦଶ ଅକ୍ଷର ମନ୍ତ୍ର ପୁଣି ଜପଇ ସହିତ ଅନୁରା।
ଆଜି ସେଇ ମନୁ ଏବଂ ସତରୂପା 33,000 ବର୍ଷ ଦ୍ୱାଦଶ ଅକ୍ଷର ମନ୍ତ୍ରରେ ପ୍ରଭୁଙ୍କୁ ଉପାସନା କଲେ, ନିରାଜନା କଲେ, ଅର୍ଚ୍ଚନା କଲେ, ବନ୍ଦନା କଲେ। ଏ ଦ୍ୱାଦଶ ଅକ୍ଷର ମନ୍ତ୍ର କ'ଣ ଭାଇ?
ଓଂ ନମ ଭଗବତେ ବାସୁଦେବା, ଓଂ ନମ ଭଗବତେ ବାସୁଦେବା, ଓଂ ନମ ଭଗବତେ ବାସୁଦେବା, ଓଂ ନମ ଭଗବତେ ବାସୁଦେବା,
ଦ୍ୱାଦଶ ଅକ୍ଷରରେ ଆଜି ପ୍ରଭୁଙ୍କୁ ଅର୍ଚ୍ଚନା କଲେ। ପ୍ରଭୁ ସନ୍ତୁଷ୍ଟ ହେଇ ଉଦ୍ଭାସିତ ହେଲେ ନଭମଣ୍ଡଳରେ। ସେଇ ମନୁ ଏବଂ ସତରୂପାଙ୍କୁ କହିଲେ, ରେ ମନୁ, ରେ ସତରୂପା, କ'ଣ ମାଗୁଛ? ମାଗ, ମୁଁ ତୁମମାନଙ୍କର ଅଭିଳାଷ ପରିପୂର୍ଣ୍ଣ କରିବି। ମନୁ କହିଲେ, ଆମେ ରାଜା, ରାଜା କେବେ ମାଗେ ନା। ତେଣୁ ଆପଣ କିଏ? ଆପଣ ଭୂତ ନା ପ୍ରେତ ନା କିଏ ସେ? ତେଣୁ ଆପଣ ଯଦି ରୂପରେ ନ ଆସିବେ, ଆମେ କାହାକୁ ମାଗିବୁ? ଆଉ ଜଣେ ରାଜା ପୁଅ ମାଗିବ କ'ଣ? ମୁଁ ତ ସମସ୍ତଙ୍କୁ ଦିଏ, ତେଣୁ ମାଗିବିନି କାହାକୁ। ପ୍ରଭୁ ହସିଦେଲେ। ଆଜି ପ୍ରଭୁ ଉଦ୍ଭାସିତ ହେଲେ ଭକ୍ତ କଥାରେ। କିଭଳି?
ନୀଲ ସରୋରୁହ ନୀଲମଣି ନୀଲ ନିରୋଧର ଶ୍ୟାମ, ନୀଲ ସରୋରୁହ ନୀଲମଣି ନୀଲ ନିରୋଧର ଶ୍ୟାମ, ନୀଲ ସରୋରୁହ ନୀଲମଣି ନୀଲ ନିରୋଧର ଶ୍ୟାମ, ନୀଲ ସରୋରୁହ ନୀଲମଣି ଲାଜହିତନ ଶୋଭାନୀ ରେଖି, ଲାଜହିତନ ଶୋଭାନୀ ରେଖି, ଏ କୋଟି କୋଟି ଶତକା, ନୀଲ ସରୋରୁହ ନୀଲମଣି ନୀଲ ନିରୋଧର ଶ୍ୟାମ, ନୀଲ ସରୋରୁହ ନୀଲମଣି ନୀଲ ନିରୋଧର ଶ୍ୟାମ।
ଆଜି ଭଗବାନ ଉଦ୍ଭାସିତ ହେଲେ ଭକ୍ତର କଥାରେ। ଆଜି ନୀଳ ରଙ୍ଗରେ ଦେଖାଯାଉଛନ୍ତି, କାରଣ ପ୍ରଭୁଙ୍କର ରଙ୍ଗ ହେଉଛି ନୀଳ, ନୀଳ ହେଉଛି ଅନନ୍ତ। ଥରେ ବିବେକାନନ୍ଦଙ୍କୁ ପଚରା ଗଲା ଚିକାଗୋ ସମ୍ମିଳନୀରେ, ପ୍ରଭୁ, ଭାରତର ଠାକୁର କାହିଁକି ନୀଳିଆ? ବିବେକାନନ୍ଦ ହସିଦେଲେ, କହିଲେ, ଆକାଶ ରଙ୍ଗ ନୀଳ, ସମୁଦ୍ର ରଙ୍ଗ ନୀଳ, ତେଣୁ ନୀଳ ହେଉଛି ଅନନ୍ତର ପ୍ରତୀକ, ଆମ ଭଗବାନ ହେଉଛନ୍ତି ଅନନ୍ତ। ତେଣୁ ଆଜି ଅନନ୍ତ ରୂପ, ତେଣୁ ଅନନ୍ତ ବାହୁ, ଅନନ୍ତ ବାହୁ ଦରବକ୍ର ନେତ୍ର, ତେଣୁ ଅନନ୍ତ ବାହୁରେ ଆଜି ପ୍ରଭୁ ଉଦ୍ଭାସିତ ହେଇଗଲେ। ମନୁଙ୍କୁ କହିଲେ, ମନୁ, ମାଗ,
ମାଗୁ ମାଗୁ ବରୁ ବୈନ ଭବାନୀ ପରମ ଗଭୀର କୃପା ମୃତ ସାରି, ମାଗୁ ମାଗୁ ବରୁ ବୈନ ଭବାନୀ ପରମ ଗଭୀର କୃପା ମୃତ ସାରି, ମାଗୁ ମାଗୁ ବରୁ ବୈନ ଭବାନୀ ପରମ ଗଭୀର ଶ୍ରୀର କୃପାମୃତ ସ୍ୱାମୀ।
ଆଜି ସତରୂପା କହିଲେ, ପ୍ରଭୁ ଆପଣ ତ ସର୍ବଜ୍ଞାତା, ଆପଣ ତ ସର୍ବଜ୍ଞ, କ'ଣ ନ ଜାଣିଛନ୍ତି? ତେଣୁ ଆମେ ଆପଣଙ୍କୁ କ'ଣ ମାଗିବୁ? ଆପଣ କ'ଣ ନ ଜାଣିଛନ୍ତି? ଆପଣ ତ ଅନ୍ତର୍ଯ୍ୟାମୀ ନା, ଆମ ଅନ୍ତର କଥା ଜାଣିଛନ୍ତି ନା, ତେଣୁ ଆପଣ ତ ଜାଣିଛନ୍ତି ଆମେ କ'ଣ ମାଗିବୁ। ତେଣୁ ଏତିକି ମାତ୍ର ମାଗୁଛୁ ପ୍ରଭୁ, ଯେହେତୁ ଆପଣ କହିଲେ ତେଣୁ ଆମେ କଦୁଟିଏ କଥା କହୁଛୁ।
ଦାନୀ ଶିରୋ ମଣି କୃପାନିଧି ନାଥ କହୁ ସତୀ ଭାଉ, ଦାନୀ ଶିରୋ ମଣି କୃପାନିଧି ନାଥ କହୁ ସତୀ ଭାଉ, ମଣି କୃପାନିଧି ନାଥ କହୁ ସତୀ ଭାଉ, ଦାନୀ ଶିରୋ ମଣି କୃପାନିଧି ନାଥ କହୁ ସତୀ ଭାଉ। ଚାହୁ ତୁହି ସମାନ ସୁତ, ଚାହୁ ତୁହି ସମାନ ସୁତ, ଏ ପ୍ରଭୁ ସନ କୌନ ନୁରାଉ, ଦାନୀ ଶିରୋ ମଣି କୃପାନିଧି ନାଥ କହୁ ସତୀ ଭାଉ, ଦାନୀ ଶିରୋ ମଣି କୃପାନିଧି ନାଥ କହୁ ସତୀ ଭାଉ।
ଆଜି ସତରୂପା କହିଲେ, ପ୍ରଭୁ ଆପଣ ତ ଦାନୀ ଶିରୋମଣି, ଆପଣ ତ ମହାଦାନୀ, ତେଣୁ ଆମେ ଆପଣଙ୍କୁ କ'ଣ ମାଗିବୁ? ଏତିକି ମାତ୍ର ମାଗୁଛୁ, ଆପଣଙ୍କ ପରି ଆମର ଗୋଟିଏ ପୁଅ ଦରକାର। ତେଣୁ ଆପଣ ପୁତ୍ର ରୂପେ ଯଦି ଆସିବେ, ଆମେ ନିଜକୁ ଧନ୍ୟ ମନେ କରିବୁ। ପ୍ରଭୁ ଆପଣ ଦୟାକରି ଆସନ୍ତୁ। ଆଜି ପ୍ରଭୁ ଶୁଣି ଖୁସି ହେଇଗଲେ,
ଦେଖି ପ୍ରୀତି ଶୁଣି ବଚନ ମାଲେ ଏବଂ ଅସୁ କୃପାନିଧି ବୋଲେ, ଦେଖି ଶୁଣି ପ୍ରୀତି ବଚନ ମାଲେ ଏବଂ ଅସୁ କୃପାନିଧି ବୋଲେ, ଦେଖି ଶୁଣି ପ୍ରୀତି ବଚନ ମାଲେ ଏବଂ ଅସୁ କୃପାନିଧି ବୋଲେ, ଦେଖି ଶୁଣି ପ୍ରୀତି ବଚନ ମାଲେ ଏବଂ ଅସୁ କୃପାନିଧି ବୋଲେ।
ଆଜି ପ୍ରଭୁ ଖୁସି ହେଇଗଲେ, ଆଜି ପ୍ରଭୁ ଖୁସି ହେଇଯାଇ କହିଲେ, ସତରୂପା ମୁଁ ତୁମ ଭକ୍ତିରେ ସନ୍ତୁଷ୍ଟ, ତେଣୁ ନିଶ୍ଚିତ ଯିବି, ତଥାସ୍ତୁ ତଥାସ୍ତୁ କହି ଉଠିଲେ। ତେଣୁ ସତରୂପା ମନୁ ଆଜି ଅତ୍ୟନ୍ତ ଆନନ୍ଦିତ ହୋଇଗଲେ। ସେଇଠି ଦଶରଥ ମହାରାଜ, ସେଇଠି ମନୁ ଯିଏ ହେଉଛନ୍ତି ତ୍ରେତା ଯୁଗର ଦଶରଥ ମହାରାଜ, ଆଜି ମନୁ ଗୋଟିଏ ମାତ୍ର ପଦ ମାଗିଥିଲେ, ସତରୂପା ମାଗିଥିଲେ, ପ୍ରଭୁ ଆପଣ ମୋର ପୁଅ ରୂପେ ଆସନ୍ତୁ। କିନ୍ତୁ ମନୁ ମାଗିଥିଲେ, ପ୍ରଭୁ
ମନି ବିନି ଫନି ଜିମି ଜଲ ବିନୁ ମିନା ମମ ଜୀବନ ତିମି ତୁହି ଅଧୀନ।
ସେଇ ମନୁ ମାଗିଥିଲେ, ପ୍ରଭୁ ମୋର କିଛି ଦରକାର ନାହିଁ, ମୋତେ ଏତିକି ମାତ୍ର ବର ଦିଅନ୍ତୁ, ସାପ ଦେହରୁ ମଣିକୁ କାଢ଼ିଦେଲେ ସାପ ଯେମିତି ବଞ୍ଚେ ନା, ମାଛକୁ ଜଳରୁ କାଢ଼ିଦେଲେ ମାଛ ଯେମିତି ବଞ୍ଚେ ନା, ପ୍ରଭୁ ଏତିକି ମାତ୍ର ବର ଦିଅନ୍ତୁ, ଆପଣଙ୍କ ବିହୁନେ ମୁଁ କେବେ ବି ମଧ୍ୟ ବଞ୍ଚିପାରିବି ନାହିଁ।
ମନି ବିନୁ ଫନି ଜିମି ଜଲ ବିନୁ ମିନା ମମ ଜୀବନ ତିମି ତୁହି ଅଧୀନ।
ପ୍ରଭୁ ମନ୍ଦ ମନ୍ଦ ହାସ୍ୟରେଖା ଫୁଟାଇ କହିଲେ, ମନୁ ମୁଁ ତମ ଭକ୍ତିରେ ସନ୍ତୁଷ୍ଟ ମନୁ, ତେଣୁ ନିଶ୍ଚିତ ତୁମେ ମୋ ବିହୁନେ କେବେ ବି ବଞ୍ଚିପାରିବ ନାହିଁ। ତେଣୁ ମନୁ ସତରୂପାଙ୍କୁ ପ୍ରଭୁ ବର ଦେଇଥିଲେ ମର୍ତ୍ୟଧାମକୁ ଆସିବା ପାଇଁ, ତେଣୁ ନବଦମ୍ପତିକୁ ବର ଦେଇଥିଲେ ଯେହେତୁ, ତେଣୁ ପ୍ରଭୁ ମର୍ତ୍ୟମଣ୍ଡଳକୁ ଆସିଥିଲେ। ହେ ପାର୍ବତୀ, ତେଣୁ ଭକ୍ତ କଥାରେ ଭଗବାନ ଯୁଗେ ଯୁଗେ ହିଁ ମର୍ତ୍ୟମଣ୍ଡଳକୁ ଆସିଛନ୍ତି, ସେ ତ ଭାବ ବିନୋଦିଆ, ସେ ତ ଭକ୍ତର ଭଗବାନ ନା। ତେଣୁ ହେ ପାର୍ବତୀ, ଏମିତି ଅନେକ କାରଣ ଅଛି, କିଏ କହିବ ପ୍ରଭୁ କ'ଣ ପାଇଁ ଆସିଛନ୍ତି, କ'ଣ ପାଇଁ ଆସିଛନ୍ତି? ତେଣୁ ଅନେକ କଥା, ଅନେକ ତତ୍ତ୍ୱ ରହିଛି। ହେ ସୁଧୀବୃନ୍ଦ, ଆଜି ଶଙ୍କର ଭଗବାନ ପାର୍ବତୀଙ୍କୁ ସେହି କଥା କହୁଛନ୍ତି। ପାର୍ବତୀ, ସେଇ ମନୁ ଆଉ ସତରୂପା ତ୍ରେତୟା ଯୁଗରେ ଦଶରଥ ଆଉ କୌଶଲ୍ୟା ରୂପେ ଜନ୍ମଲାଭ କଲେ। ଥରେ ଦଶରଥ ମହାରାଜ ଯିଏ ହେଉଛନ୍ତି ସତ୍ୟ ଯୁଗର ମନୁ, ବସିଛନ୍ତି ମନ ଦୁଃଖରେ। ଗୁରୁ ବଶିଷ୍ଠ ପଚାରିଲେ, ମହାରାଜ ଆପଣ କ'ଣ ପାଇଁ ମନ ଦୁଃଖରେ ବସିଛନ୍ତି?
ଏକବାର ଭୂପତି ମନ ଆହି, ଏକବାର ଭୂପତି ମନ ଆହି, ଏକବାର ଭୂପତି ମନ ଆହି, ଏକବାର ଭୂପତି ମନ ଆହି, ହୋଇଗଲାନି ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ।
ଆଜି ମହା ମହାରାଜ ଦଶରଥ ମନ ଦୁଃଖରେ ବସିଛନ୍ତି। ଗୁରୁ ବଶିଷ୍ଠ ପଚାରିଲେ, ମହାରାଜ କ'ଣ ପାଇଁ ମନ ଦୁଃଖ?
ସୁଧୀବୃନ୍ଦ,
ସଂସାରରେ ଯଦି ଦୁଃଖ ଆସେ ତିନି ଜଣଙ୍କୁ କହିବା ଉଚିତ, ଚତୁର୍ଥ ଜଣ ନୁହଁ। ଜଣେ ହେଉଛନ୍ତି ଗୁରୁ, ଜଣେ ହେଉଛନ୍ତି ସନ୍ଥ, ଜଣେ ହେଉଛନ୍ତି ଈଶ୍ୱର। ତେଣୁ ଚତୁର୍ଥ ଜଣଙ୍କୁ ଆମେ କହିବା ନାହିଁ, କାରଣ ସଂସାରରେ ସମସ୍ତେ ହେଉଛନ୍ତି ଦୁଃଖୀ। ତେଣୁ ଆଜି ସେଇ ଗୁରୁଦେବଙ୍କୁ ମହାରାଜ ଦଶରଥ କହୁଛନ୍ତି, କ'ଣ କହିବି ଗୁରୁଦେବ? ଦେବାସୁର ସଂଗ୍ରାମକୁ ଯାଇଥା, ଅସୁରମାନଙ୍କୁ ନିଧନ କଲାପରେ ସୁଧର୍ମା ସଭାରେ ମୋତେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଥିଲା। ସ୍ୱାଗତ ସମ୍ବର୍ଦ୍ଧନା ଦେଲା ପରେ ମୁଁ ଯେତେବେଳେ ଫେରି ଆସେ, ବାଉଳାରେ ମୋର ଧନୁ ତୀରକୁ ଛାଡ଼ି ଦେଇ ଚାଲି ଆସିଥିଲି। ହଠାତ୍ ମନ ପଡ଼ିଲାରୁ ଅଧ ସ୍ୱର୍ଗରୁ ଗଲି ଆଣିବା ପାଇଁ, ଦେଖିଲା ବେଳକୁ ଦେବତାମାନେ ସୁଧର୍ମା ସଭାର ମାଟିକୁ ତାଡ଼ୁଛନ୍ତି। ମୁଁ ପଚାରିଲି, କ'ଣ ପାଇଁ ଏଠି ମାଟି ତଳାଯାଉଛି? ଦେବତାମାନେ କହିଲେ, କିଛି ପୂର୍ବରୁ ଦଶରଥ ମହାରାଜ ଏଠି ବସିଥିଲେ, ତେଣୁ ମାଟିଟି ଅପବିତ୍ର, ଯେହେତୁ ତାଙ୍କର ପୁଅଟିଏ ନାହିଁ। ତେଣୁ ଅପତ୍ରିକ ଦୋଷ ଥିବାରୁ ମାଟି ଅପବିତ୍ର ହୋଇଯାଇଛି, ତେଣୁ ସ୍ୱର୍ଗରେ ଅପବିତ୍ର ଜିନିଷ ରହିବ ନାହିଁ, ତେଣୁ ଆମେ ସେଇଥିପାଇଁ କାଢ଼ୁଛେ। ତେଣୁ ଦଶରଥ ମହାରାଜ କହିଲେ, ଗୁରୁଦେବ, ସେବେଠାରୁ ମୋର ମନ ବହୁତ ଦୁଃଖ, କାରଣ ମୋର ପୁଅଟିଏ ନାହିଁ। ତେଣୁ ଯେହେତୁ ମୋର ପୁଅଟିଏ ନାହିଁ, ତେଣୁ ମୁଁ ଯେଉଁଠି ବସୁଛି ମାଟି ଅପବିତ୍ର ହୋଇଯାଉଛି। ତେଣୁ ପ୍ରଭୁ, ଆପଣ ମୋତେ ବାଟ ବତାନ୍ତୁ, ଗୁରୁଦେବ ମୋତେ ବାଟ ବତାନ୍ତୁ। ଗୁରୁ ହିଁ କେବଳ ବାଟ ବତେଇବେ, କାରଣ ସେଥିପାଇଁ କୁହାଯାଇଛି, ଗୁରୁ ଶବ୍ଦ ସ୍ୱାନ୍ଧକାର, ଗୁରୁ ଶବ୍ଦ ସ୍ତୁ ନିରୋଧକମ୍, ଅନ୍ଧକାର ନିରୋଧାତ୍ୱାତ୍ ଗୁରୁ ରିତ୍ୟମ୍ ବିଦ୍ୟତେ। ତେଣୁ ଗୁରୁ ହିଁ କେବଳ ଅଜ୍ଞାନ ରୂପେ ଅନ୍ଧକାରକୁ ଦୂରୀଭୂତ କରିଦେବେ। ଆଜି ଗୁରୁଦେବ ବଶିଷ୍ଠ କହିଲେ, ମହାରାଜ ଚିନ୍ତା କର ନାହିଁ, ମୁଁ ତାର କାର୍ଯ୍ୟ ଜାଣିଛି, ତା କର୍ମ ଜାଣିଛି, ତେଣୁ ନିଶ୍ଚିତ ରୂପେ ମୁଁ ପଦକ୍ଷେପ ନେବି। ତେଣୁ ଗୁରୁଦେବ କ'ଣ କଲେ? ବଶିଷ୍ଠ
ଋଷ୍ୟ ଶୃଙ୍ଗ ହି ବଶିଷ୍ଠ ବୋଲା, ଋଷ୍ୟ ଶୃଙ୍ଗ ହି ବଶିଷ୍ଠ ବୋଲା, ପୁତ୍ର କାମ ଲାଗି ଯଜ୍ଞ କରାବା, ବୋଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ।
ତେଣୁ ଋଷ୍ୟ ଶୃଙ୍ଗଙ୍କୁ ବଶିଷ୍ଠ ଡକେଇଲେ, ସେ ହେଉଛନ୍ତି ବିଭାଣ୍ଡକ ଋଷିଙ୍କର ପୁଅ। ତେଣୁ ଡକେଇଲା ପରେ ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ ହୋଇଛି, ଯେଉଁଠି କ୍ରନ୍ଦନ ଧ୍ୱନି ଶୁଣାଯାଉଥିଲା ଅବଧ ନଗରରେ, ସେଇଠି ସ୍ୱାହାଧ୍ୱନିରେ ପ୍ରକମ୍ପିତ ହେଲା ଗଗନମଣ୍ଡଳ। ଯଜ୍ଞରୁ ଚରୁ ଉତ୍ପନ୍ନ ହେଲେ ଏବଂ ଚରୁ ଅର୍ଣ୍ଣ ବାହାରିଲା ପରେ ବଶିଷ୍ଠଙ୍କ ନିର୍ଦ୍ଦେଶ କ୍ରମେ ଦଶରଥ ମହାରାଜ ତାଙ୍କର ପ୍ରମୁଖ ତିନି ରାଣୀ କୌଶଲ୍ୟା, କୈକେୟୀ, ସୁମିତ୍ରାଙ୍କୁ ପ୍ରଦାନ କରିଛନ୍ତି ଏବଂ ତିନି ରାଣୀ ଯାକ ପବିତ୍ର ଭାବରେ ଆସି ଯଜ୍ଞର ଚରୁକୁ ଗ୍ରହଣ କରି ଗର୍ଭବତୀ ହେବାରେ ଲାଗିଛନ୍ତି।
ଏଇ ବିଧି ଗର୍ଭ ସହିତ ସବ ନାରୀ ଉଇ ହୃଦୟ ହରଷିତ ସୁଖ ଭାରି, ବୋଇଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ, ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ।
ଆଜି ଦିନକୁ ଦିନ ଗର୍ବ ବଢ଼ିବାରେ ଲାଗିଛି। ତେଣୁ ଗର୍ଭ ବଢ଼ିବାରେ ଲାଗିବାରେ ସମସ୍ତଙ୍କ ମନରେ ଆନନ୍ଦ ଆସିଛି। ଆଜି ଅବଧ ନଗର ଆନନ୍ଦରେ ନାଚି ଉଠିଛନ୍ତି, କ'ଣ ଗୋଟେ ହେବାକୁ ଯାଉଛି। ଆଜି ଅଯୋଧ୍ୟାର ବାସୀମାନେ ପୁଲକିତ ହୋଇ ଉଠିଛନ୍ତି, ହସି ଉଠିଛନ୍ତି, ନାଚି ଉଠିଛନ୍ତି। ଆଜି ପ୍ରଭୁ ପ୍ରକଟ ହେବେ, ପ୍ରଭୁ ଆଜି ଜନ୍ମ ହେବେ, ପ୍ରଭୁ ଆଜି ପ୍ରକଟ ହେବେ। ଅଯୋଧ୍ୟାବାସୀ ଆଜି ଆନନ୍ଦିତରେ ନାଚିବାକୁ ଆରମ୍ଭ କରୁଛନ୍ତି। ଶେଷରେ କ'ଣ ହୋଇଛି ନା, ଭଗବାନ ଭକ୍ତର ଡାକ ଶୁଣି ଆଜି ପ୍ରଭୁ କ'ଣ କରିଛନ୍ତି?
ଦଶରଥ ପୁତ୍ର ଜନମ ଶୁନି କାନ ମାନ ବ୍ରହ୍ମା ନନ୍ଦ ସମାନ, ବୋଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ, ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ।
ଆଜି ପ୍ରଭୁ ଅଯୋଧ୍ୟା ନଗରରେ ଚୈତ୍ର ମାସ ଶୁକ୍ଳ ପକ୍ଷ ମଧ୍ୟାହ୍ନରେ ନବମୀ ତିଥିରେ ପ୍ରଭୁ ପ୍ରକଟ ହୋଇଗଲେ। ଗୋସ୍ୱାମୀ ତୁଳସୀ ଦାସ ଲେଖିଲେ,
ନବମୀ ତିଥି ମଧୁମାସ ପୁନିତା, नवमी तिथि मधुमाल शुकल पक्ष अभिजित हरि प्रीता श्री राम जय राम जय जय सपुनीता श्री राम जय जय राम
सकल पक्ष अभिजित हरि प्रीता
श्री राम जय जय राम
नवमी तिथि मधुमासपुनीता
नवमी तिथि मधुमासपुनीता
सकल पक्ष अभिजित हरि प्रीता मध्य दिवस अति शीत नघामा मध्य दिवस अति शीत नघामा पावन काल लोक विषामा
राम जय राम जय जय राम
मध्यम दिवस अति शीत न घामा
श्रीराम जय जय राम
मध्यम दिवस अति शीत न घामा
श्रीराम जय जय राम
पावन काल लोक विषामा
श्रीराम जय राम जय जय राम
आज प्रभु ए मध्यान प्रहर रे नवमी तिथि रे चैत्र मास रे शुक्ल पक्ष रे आज प्रभु प्रकट हो गले चारि आड़े आनंद 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 रे ही नाचिबाक आरंभ कले सबु आड़े सर्वत्र अत्र तत्र सर्वत्र जगत आज कंपिबाक लागिला आनंद रे नाचिबाक उठिला तेणु आज प्रभु प्रकट हो गले गोस्वामी भाषा रे आम मानकर कंठरे
भय प्रगट कृपाला दीन दयाला कौशला हितकारी भय प्रगट कृपाला दीन दयाला कौशला हितकारी
भय प्रगट कृपाला दीन दयाला कौशला हितकारी भय प्रगट कृपाला
दीन दयाला
हरषित मह तारी मुनि मनहारी अधम तरूप विचारी हरषित मह
तारी मुनि मनहारी अद्भुत रूप विचारी
हे प्रगट कृपाला दीन दयाला कौशला हितकारी भय प्रगट कृपाला
दीन दयाला कौशला हितकारी
लोचन अभिराम तनु घन श्याम निज आयुध बुज जारी तनु घन श्याम
लोचन अभिराम निज आयुध बुज जारी
सन बन माला नयन विशाला शोभा सिंधु करारी भय प्रगट कृपाला
दीन दयाला कौशला हितकारी
आज प्रभु प्रकट हो गले प्रसूति गृह रे कौशल्या कहिले आपण किए प्रभु ठाकुर मंद मंद हास्य रेखा फुटाई कहिले हे कौशल्या तमे परा सेई सत्य जुगर सतरूपा तमे परा विंध्याचल पर्वतरे मते मागिथिलो दानी शिरोमणि कृपानिधि नाथ कहौ सत्य भाऊ चाहौ तु ही समान सुत प्रभु सन कवन दुराऊ तमे परा मते पुत्र रूपे पाइबा पाई इच्छा पोषण करिथिलो अभिलाष करिथिलो आज त आसीछि कौशल्या हसी देले कहले प्रभु आपण को मु पुत्र रूपरे चाहिथिली बापा रूपरे नुह କାରଣ ଆପଣ ଯେଉଁ ବିରାଟ ରୂପରେ ଆସିଛନ୍ତି, ଲୋଚନ ବିରାମା ତନୁ ଘନ ଶ୍ୟାମା
ନିଜ ଆୟୁଧ ଭୁଜଚାରି
ଭୂଷଣ ମନମାଲା ନୟନ ବିଶାଲା ଶୋଭା ସିନ୍ଧୁ ଖରାରି। ଆଜି କୌଶଲ୍ୟା କହିଲେ, ପ୍ରଭୁ ଆପଣ ଚତୁର୍ଦ୍ଧା ମୂରତି ହେଇ ଆସିଛନ୍ତି, ପିତା ରୂପରେ ଆସିଛନ୍ତି, ପୁତ୍ର ରୂପରେ ତ ନୁହଁ, ମୁଁ କିଭଳି ଭାବରେ ଗ୍ରହଣ କରିବି? ଆଜି ଜଗତ ହସିବ, ସମସ୍ତେ କହିବେ କୌଶଲ୍ୟା ଗୋଟେ ଭେଣ୍ଡା ପୁଅକୁ ଜନ୍ମ ଦେଇଛି, ତେଣୁ ଆପଣ କ'ଣ ମୋତେ ଲୋକହସା କରିବା ପାଇଁ ଆସିଛନ୍ତି ପ୍ରଭୁ? ଠାକୁର ହସିଦେଲେ, କହିଲେ, କୌଶଲ୍ୟା ମା ମୋର, ମୁଁ କ'ଣ ଜାଣିଛି? ମୁଁ ତ କେବେ ଆସିନି ଜଗତକୁ, କେଉଁ ରୂପରେ ଆସନ୍ତି ମୁଁ କେମିତି ଜାଣିବି? ତେଣୁ ତୁମେ ଆଜି ଯାହା କହିବ ମୁଁ ତାହା ହେବି। ନା ଯଦି ତମେ ମୋର ପୁଅ ହେବାକୁ ଚାହୁଁଛ ତାହେଲେ ତମେ ଛୋଟିଆ ହେଇଯାଅ। ଦେଖନ୍ତୁ ସଜ୍ଜନ, ଆଜି ଭକ୍ତ କଥାରେ ଭଗବାନ ଛୋଟିଆ ହେଇଗଲେ। ଜୀବ ଜନ୍ମ ହେଲାବେଳେ ଛୋଟିଆ ଥାଏ, ଆସ୍ତେ ଆସ୍ତେ ବଡ଼ ହୁଏ, କିନ୍ତୁ ବ୍ରହ୍ମ ପ୍ରକଟ ହେଲାବେଳକୁ ପ୍ରଥମେ ବଡ଼ ଥାଏ, ପଛେ ଛୋଟିଆ ହେଇଯାଏ। ଆଜି ପ୍ରଭୁ କଥାରେ, ଆଜି ପ୍ରଭୁ କ'ଣ ହେଲେ? ଭକ୍ତର କଥାରେ ଛୋଟିଆ ହେଇଗଲେ। କୌଶଲ୍ୟା ହସିଲେ, କହିଲେ, ଛୋଟିଆ ହେଲେ କ'ଣ ହେବ? ତୁମେ ଛୋଟିଆ ପିଲାଟା ହିଁ ମୋ କୋଳରେ ଶୋଇଲେ କ'ଣ ପୁଅ ହେଇଯିବ? ନା ମା, ଆଉ କ'ଣ କରିବି?